ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ 2024-25 ବର୍ଷ ଲାଗି ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି. ବିହାରରେ ଆସନ୍ତାକାଲି 7,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳା ଚକଟା ଘଟଣାରେ କୋର୍ଟରେ ରିପୋର୍ଟ ଦାଖଲ କଲେ କର୍ଣ୍ଣାଟକ ସରକାର. ବିଶ୍ୱର 150 ଦେଶ ଓ ଅଞ୍ଚଳ ଉପରେ ଏକୀକୃତ ଶୁଳ୍କ ବ୍ୟବସ୍ଥା ଲାଗୁ କରିବା ନେଇ ଘୋଷଣା କଲା ଆମେରିକା ରାଷ୍ଟ୍ରପତି. ଏବଂ ଆଜିଠାରୁ ସିଙ୍ଗାପୁରରେ ଆରମ୍ଭ ହେଉଛି ଆନ୍ତର୍ଜାତିକ କ୍ରିକେଟ ପରିଷଦର ବାର୍ଷିକ ସମ୍ମିଳନୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସ୍ୱଚ୍ଛତା ହେଉଛି ଦେଶର ସାଂସ୍କୃତିକ ଚେତନାର ମୂଳଦୁଆ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି. ସ୍ୱଚ୍ଛ ଭାରତ ମିଶନ ଅଧୀନରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରୟାସକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ସ୍ୱଚ୍ଛ ସର୍ବେକ୍ଷଣ ଏକ ସଫଳ ପଦକ୍ଷେପ ବୋଲି ପ୍ରମାଣିତ ହୋଇଛି. ଇନ୍ଦୋର ପୁଣିଥରେ କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇଛି. ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ସର୍ଭେରେ ସୁରତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ନଭି ମୁମ୍ବାଇ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛି. ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ବର୍ଗରେ ମୋଟ 78 ପୁରସ୍କାର ପ୍ରଦାନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଏହି ସ୍ୱଚ୍ଛ ସହରଗୁଡ଼ିକୁ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି. ଏ ଅବସରରେ ରାଷ୍ଟ୍ରପତି କହିଛନ୍ତି,
ସ୍ୱଚ୍ଛତା ପର ବୋଲ ଦେନା ପ୍ରାଚୀନ କାଲ ସେ ହିଁ ହମାରି ସାଂସ୍କୃତିକ ଔର ଆଧ୍ୟାତ୍ମିକ ଚେତନା କା ଆଧାର ରହା ହେ। ଆପଣେ ଘରୋଁ କୋ ଉପାସନା ସ୍ଥଳୋଁ କୋ ତଥା ଆସପାସ କେ ପରିବେଶ କୋ ସ୍ୱଚ୍ଛତା ରଖନେ କି ପରମ୍ପରା ହମାରି ଜୀବନ ଶୈଳୀ କା ଅଭିନ୍ନ ଅଙ୍ଗ ଥି। ପ୍ରାଚୀନ ସାହିତ୍ୟ ତଥା ଐତିହାସିକ ଗ୍ରନ୍ଥ ମେ ଅଯୋଧ୍ୟା ଉଜ୍ଜୟିନୀ ପାଟଳୀପୁତ୍ର ଔର ହମ୍ପି ଜୈସେ ନଗରୋଁ କି ଭବ୍ୟତା ଔର ସାଫ ସଫାଇ କେ ବିବରଣୀ ପ୍ରାପ୍ତ ହୋତେ। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କାହା କରତେ ଥେ କି କ୍ଲିନଲିନେସ୍ ଇଜ୍ ନେକ୍ସଟ ଟୁ ଗଡ୍ଲିନେସ୍। ଗାନ୍ଧୀଜୀ ସ୍ୱଚ୍ଛତା କ ଧର୍ମ ଆଧ୍ୟାତ୍ମ ଔର ନାଗରିକ ଜୀବନ କି ଆଧାରଶିଳା ମାନତେ ଥେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାର ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ତାଙ୍କର ବିହାର ଗସ୍ତ କାଳରେ ମୋତିହାରୀଠାରେ 7,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବହୁବିଧ ବିକାଶମୂଳକ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ମଧ୍ୟରେ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଦି ରହିଛି। ଶ୍ରୀ ମୋଦି ପାଟନାର ଦରଭଙ୍ଗଠାରେ ଏକ ନୂତନ ସଫ୍ଟୱେୟାର ପ୍ରଯୁକ୍ତି ପାର୍କର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ପାଟନାଠାରେ ଅମୃତ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଦୀନଦୟାଲ ଅନ୍ତୋଦୟ ଯୋଜନାରେ ପ୍ରାୟ 61,500 ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ 400 କୋଟି ଟଙ୍କାର ଅର୍ଥ ପ୍ରଦାନ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି ତୈଳ ଏବଂ ଗ୍ୟାସ୍, ଶକ୍ତି, ସଡ଼କ ଏବଂ ରେଳ କ୍ଷେତ୍ରରେ ଦେଶ ଉଦ୍ଦେଶ୍ୟରେ 5,000 କୋଟି ଟଙ୍କାର ବହୁବିଧ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ପଶ୍ଚିମ ବର୍ଦ୍ଧମାନସ୍ଥିତ ଟପ୍ସି ଏବଂ ପନ୍ଦାବେଶଠାରେ ସେତୁ ଭାରତମ୍ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ 380 କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ 2 ପୋଲର ଲୋକାର୍ପଣ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଜୟପୁରରେ ସହକାରିତା ଏବଂ ରୋଜଗାର ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ଥାନାରେ ବ୍ୟବହାର ହେବାକୁ ଥିବା 100 ନୂଆ ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି। ଏହି ଯାନଗୁଡ଼ିକ ସଶସ୍ତ ବାହିନୀ ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ। ଶ୍ରୀ ଶାହା ଏହି ଉତ୍ସବରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଓ ଚେକ୍ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଶାହା 24 ଖାଦ୍ୟଶସ୍ୟ ସଂରକ୍ଷଣ କୋଠା ଉଦ୍ଘାଟନ କରିଛନ୍ତି, ଯାହାଫଳରେ ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ମିଳିପାରିବ। ଆୟୋଜିତ ଉତ୍ସବରେ 1,400 ହିତାଧିକାରୀଙ୍କୁ ଗୋପାଳ କ୍ରେଡିଟ୍ କାର୍ଡ଼ ଯୋଜନାରେ 12 କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଇରାକର ଅଲକୁଦ ସହରରେ ଥିବା ଏକ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ 50 ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସେଠାରେ ଥିବା ଅତ୍ୟାଧୁନିକ ମାର୍କେଟ ଏବଂ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ମାର୍କେଟର ମାଲିକଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ସେଠାକାର ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତମାସରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଘଟିଥିବା ଦଳା ଚକଟା ଘଟଣାରେ କର୍ଣ୍ଣାଟକ ସରକାର ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ରିକେଟ୍ ଟିମ୍କୁ ଦୋଷାରୋପ କରିଛନ୍ତି। ଏହି ଦଳା ଚକଟା ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଆହତ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟରେ ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ପରିଚାଳନା ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଡିଏନ୍ଏ ନେଟ୍ୱର୍କ ପ୍ରାଇଭେଟ୍ ଲିମିଟେଡ୍ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ବିଜୟ ଉତ୍ସବ ଆୟୋଜନ ପୂର୍ବରୁ ପୁଲିସ୍ ସହ ଯୋଗାଯୋଗ କରିନଥିଲେ। ଏଥିଲାଗି ଆବଶ୍ୟକ ଅନୁମତି ହାସଲ କରାଯାଇ ନଥିଲା ବୋଲି ରାଜ୍ୟ ସରକାର ସତ୍ୟପାଠରେ ଦର୍ଶାଇଛନ୍ତି। ଦିଲ୍ଲୀ ସରକାର ଜୟ ଭୀମ୍ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନାରେ ହୋଇଥିବା ଦୁର୍ନୀତିର ଯାଞ୍ଚ ପାଇଁ ଦୁର୍ନୀତି ନିବାରଣ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବର ଆମ୍ ଆଦମୀ ପାର୍ଟି ସରକାରଙ୍କ ସମୟରେ ଏହି ଦୁର୍ନୀତି ହୋଇଥିବା କୁହାଯାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆଶିଷ ସୁର କହିଛନ୍ତି କୋଭିଡ୍ ସମୟରେ ଏହି ଯୋଜନାରେ 145 କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ତଦନ୍ତ ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅନୁମତି ପ୍ରଦାନ କରିଛନ୍ତି। ଘଟଣାର ଯାଞ୍ଚ ଲାଗି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ନିର୍ଦ୍ଦେଶ ଦେଇଥିଲେ। ମୁକ୍ତ କୋଚିଂ ଦେବା ଆଳରେ ଏହି ଯୋଜନାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଅଧିକାରକୁ ଅଣଦେଖା କରାଯାଇଥିଲା। ବିଶ୍ୱର 150 ଦେଶ ଓ ଅଞ୍ଚଳଗୁଡ଼ିକ ଉପରେ ଏକୀକୃତ ଶୁଳ୍କ ବ୍ୟବସ୍ଥା ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ଯୋଜନା ଘୋଷଣା କରିଛନ୍ତି। ୱାଶିଂଟନ୍ ଡିସିରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଏହି ଯୋଜନାରେ ପ୍ରତ୍ୟେକଙ୍କ ପାଇଁ ସମାନ ଶୁଳ୍କ ଲାଗୁ ହେବ। ସେ କହିଛନ୍ତି ଅଧିକ ବାଣିଜ୍ୟ ଓ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ଉପରେ ଲାଗୁ ହେବ ନାହିଁ। ଯେଉଁ ଦେଶଗୁଡ଼ିକ ଆମେରିକା ସହିତ ଅପେକ୍ଷାକୃତ କମ୍ ବାଣିଜ୍ୟ ବ୍ୟବସାୟ କରୁଛନ୍ତି ସେହି ଦେଶଗୁଡ଼ିକ ଉପରେ ଏକୀକୃତ ଶୁଳ୍କ ବ୍ୟବସ୍ଥା ଲାଗୁ କରାଯିବ। ସେ କହିଛନ୍ତି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ଦେଶଗୁଡ଼ିକ ସହ ଆଲୋଚନା ଜାରି ରହିଛି। ଗତ ଏପ୍ରିଲ୍ ମାସରେ ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଦ୍ୱିପାକ୍ଷିକ ଚୁକ୍ତିରେ ସାମିଲ ନଥିବା ଦେଶଗୁଡ଼ିକ ଉପରେ 10% ଶୁଳ୍କ ଲାଗୁ କରିଥିଲେ। ଏହା ପୁନର୍ବାର 15 କିମ୍ବା 20% ବଢ଼ିବା ନେଇ ସେ ସୂଚନା ଦେଇଥିଲେ ମଧ୍ୟ ଏଯାବତ୍ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସିର ବାର୍ଷିକ ସମ୍ମିଳନୀ ଆଜିଠାରୁ ସିଙ୍ଗାପୁରଠାରେ ଆରମ୍ଭ ହେଉଛି। 2028 ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିବାର ପଦ୍ଧତି ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି। 2028 ଜୁଲାଇ 12-29 ତାରିଖ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଟି20 କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ପକ୍ଷରୁ ଗତକାଲି ଘୋଷଣା କରାଯାଇଛି। ମହିଳା ବର୍ଗରେ ମେଡାଲ୍ ମ୍ୟାଚ୍ ଜୁଲାଇ 20 ଏବଂ ପୁରୁଷ ବର୍ଗରେ ଏହି ମ୍ୟାଚ୍ ଜୁଲାଇ 29 ତାରିଖରେ ଅନୁଷ୍ଠିତ ହେବ। ଉଭୟ ବର୍ଗର ସମସ୍ତ ଟି20 ମ୍ୟାଚ୍ ଲସ୍ ଆଞ୍ଜେଲସ୍ଠାରୁ ପ୍ରାୟ 50 କିଲୋମିଟର ଦୂରରେ ଅବସ୍ଥିତ ପୋମନାର ଫେୟାର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅତି ପ୍ରବଳ ବର୍ଷା ହେବା ନେଇ କେରଳକୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ କସାରଗୋଦ କନ୍ନୁର ୱାନଡ୍ ଏବଂ କୋଜିକୋଡେ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ମାଲାପୁରମ୍ ପାଲକଡ ଥ୍ରିସୁର ଏର୍ଣ୍ଣାକୁଲମ ଇଦୁକି ଏବଂ ଆଲକୁଜା ଅଞ୍ଚଳରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସେଠାକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ମୌସୁମୀ ବାୟୁ ପ୍ରଭାବରେ ଗତ 24 ଘଣ୍ଟାରେ  67 ମିଲିମିଟର ବର୍ଷା ହୋଇଥିବା ବେଳେ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ନେଇ ପାଣିପାଗ ବିଭାଗ ଅନୁମାନ କରିଛି। କର୍ଣ୍ଣାଟକରେ ମଧ୍ୟ ଦକ୍ଷିଣ କନ୍ନଡ ଉଡୁପି ଏବଂ କୋଡାଗୁ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କତା ସୂଚନା ଜାରି କରାଯାଇଛି। ଗତକାଲି ରାତିରେ ସେହିସବୁ ଅଞ୍ଚଳରେ 206 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ 2024-25 ବର୍ଷ ଲାଗି ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ବିହାରରେ ଆସନ୍ତାକାଲି 7,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳା ଚକଟା ଘଟଣାରେ କୋର୍ଟରେ ରିପୋର୍ଟ ଦାଖଲ କଲେ କର୍ଣ୍ଣାଟକ ସରକାର। ବିଶ୍ୱର 150 ଦେଶ ଓ ଅଞ୍ଚଳ ଉପରେ ଏକୀକୃତ ଶୁଳ୍କ ବ୍ୟବସ୍ଥା ଲାଗୁ କରିବା ନେଇ ଘୋଷଣା କଲା ଆମେରିକା ରାଷ୍ଟ୍ରପତି। ଏବଂ ଆଜିଠାରୁ ସିଙ୍ଗାପୁରରେ ଆରମ୍ଭ ହେଉଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦର ବାର୍ଷିକ ସମ୍ମିଳନୀ।